ବହୁତ ଦୂର ଯାବାର୍ ମିଶର ଛାଡ଼ବାର୍ ଦିନ ଇସ୍ରାଏଲ ହେନ୍କେ ବହୁତ ଖୁସି ଥାଲହିନ୍। ଉରା ଆର୍ ଚାକର ହଇଁ ଥାଲହିନ୍ ନାଇଁ ଆର୍ ଉରା ପ୍ରତ୍ୟେକ ନକ ଦେଶକେ ଯାତେ ଥାଲହିନ୍। ଇସ୍ରାଏଲ ହେନ୍ ଯାହା କିଛୁ ସିମରିଆ ହେନ୍କେ ମାଗତେ ଥାଲହିନ୍, ଉରା ସବୁ ସବୁ ଦିତେ ଥାଲହିନ୍। ଏରକନ୍ ସୋନା ଆର୍ ରୂପା ଆର୍ ଅନ୍ୟ ମୂଲ୍ୟବାନ ଜିନିଷ ଗାକେ ଦିତେ ଥାଲହିନ୍। ଅନ୍ୟ ଦେଶର କିଛୁକ ନକ ହେନ୍କେ ଈଶ୍ୱରର ପାସ୍କେ ବିଶ୍ୱାସ କରଲିନ୍। ଆର୍ ଉରା ମିଶର ଛାଡ଼ବାର୍ ସମୟେ ଇସ୍ରାଏଲ ହେନ୍କାର ସଙ୍ଗେ ଗେଲହିନ୍। ଦିନ ସମୟେ ଈଶ୍ୱର ଉରାକାର ସାମ୍ନାଇ ଗୋଟାକ ମେଘ ବାସାତ ଉରାକେ ବାଟ କଢ଼ାଇ ନିଲେ ଆର୍ ସେଟା ରାତି ସମୟେ ଉଞ୍ଚା ଆଙ୍ଗୁନ ବାସାତ ହଲେ। ଈଶ୍ୱର ଉରାକାର ସଙ୍ଗେ ରହିଥାଲେ ଆର୍ ଉରା ଯାବାର ସମୟେ ଉରାକେ ବାଟ ଦେଖାଲେ। ଉରା ଉରାକାର ପିଛୁ ପିଛୁ ଯାବାର ଥାଲେ। ପିଛୁକ ସମୟ ପରେ ଫାର ଆର୍ ଉହାର ନଖ ହେନ୍ ଉରାକାର ମନ ଘୁରାଇ ଆର୍ ଇସ୍ରାଏଲ ହେନ୍କେ ଉରାକାର ଚାକର ହବାର ପାଇଁ ଆର୍ ବାରେ ଦେଖାଲେ। ଈଶ୍ୱର ଫାରକେ ଜିତ କରଲେ ଯେ ନଖ ହେନ୍ ଗୋଟାକ ମାତ୍ର ସତ ଈଶ୍ୱର ଆର୍ ବୁଝାବାକେ ଓ ସଦାପ୍ରଭୁ ଫାର ଆର୍ ଫାରର ଦେବତା ହେନ୍ ଗାର ଠେନୁ ଅଧିକ ବଳ ମାନ। ତେଣୁ ଉରାକେ ଆର୍ ବାରେ ଚେଲା କରବାକେ ଇସ୍ରାଏଲ ହେନ୍କାର ପିଛୁ ପିଛୁ ଫାର ଆର୍ ଉହାର ସୈନିକ ହେନ୍ ଗେଲହିନ୍। ମିଶରର ସୈନିକ ହେନ୍ ଆସବାର ଯେତେବା ଇସ୍ରାଏଲ ହେନ୍ ଦେଖିଲିନ୍, ଉରା ମନ କଷ୍ଟ କରଲିନ୍ ଯେ ଉରା ଫାରର ସୈନିକ ହେନ୍ ଆର୍ ଲୋହିତ ସମୁଦ୍ର ମାଝୁ ଢୁକି ଜାଣିଥନ୍। ଉରା ବହୁତ ଡରେ ଡରାଇ ହତେ ଥାଲିନ୍ ଆର୍ ଉରା ହୁରି କରି କହିଲିନ୍, ଆମରା କେହେ ମିଶରନୁ ଆସଲାଏ, ଆମରା ମର୍ତ୍ତେ ଯାଇଠି। ମଶା ଇସ୍ରାଏଲ ହେନ୍କେ କହିଲେ, ଡରା ଭର ଭର ବନ୍ଦ କର, ପରମେଶ୍ୱର ଆଜ ତୁରାକାର ସଙ୍ଗେ ଯୁଦ୍ଧ କରଭିନ୍, ତୁରାକେ ରକ୍ଷା କରଭିନ୍। ତାର ପିଛୁ ପରମେଶ୍ୱର ମଶାକେ କହିଲେ, ନଖେନ୍କେ ଲୋହିତ ସାଗର ଆଡ଼କେ ଯାତେ କହ। ତାପରେ ପରମେଶ୍ୱର ମେଘେର ବୃଷ୍ଟିନି ଇସ୍ରାଏଲ ଆର୍ ମିଶରିଆ ହେନ୍କାର ମଧ୍ୟ ରାଖଲିନ୍, ଯେନ୍କି ମିଶରିଆ ହେନ୍ ଇସ୍ରାଏଲ ହେନ୍କେ ଦେଖା ଦେବିନ୍ ନାଇଁ। ପରମେଶ୍ୱର ମଶାକେ ଉହାର ହାତ ଉଠାଇ ସମୁଦ୍ରର ପାଣିକେ ଦୁଭାଗ କରବାକେ କହିଲେ। ତାରପରେ ପରମେଶ୍ୱର ବାସାତେର ଦି ସମୁଦ୍ରର ବୁହାଇ ନେଙ୍ଗା ଆର୍ ଦକ୍ଷିଣ ପାର୍କେ ଠେଲବାକେ, ଯେନ୍କି ସମୁଦ୍ର ମାଝୁ ଗୋଟାକ ବାଟ ହଲେ। ଇସ୍ରାଏଲ ହେନ୍ ସମୁଦ୍ର ମାଝୁଏ ଶୁଖଲା ମାଟିଏ ଚଲିନ୍ ଆର୍ ଉରାକାର ଦୁପାଶେ ପାଣି କାନ୍ତ ରହିଲେ। ତାରପରେ ପରମେଶ୍ୱର ମେଘକେ ସେଗାନୁ ଉରାକେ ନିଗେଲା, ଯେନ୍କି ଇସ୍ରାଏଲ ହେନ୍ ପିଛୁ କହି ପାଳାଇ ମିଶରିଆ ହେନ୍ ଦେଖିପାରଭିନ୍, ମିଶରିଆ ହେନ୍ ଉରାକେ ଦେଖବାର ତରେ କହିଲିନ୍। ତେଣୁ ଉରା ସମୁଦ୍ର ମାଝୁ ଦି ହଥାବାର ବାଟ ଦି ଇସ୍ରାଏଲ ହେନ୍ ଦେଖଲିନ୍ ଯେ ପରମେଶ୍ୱର ମିଶରିଆ ହେନ୍କେ କଷ୍ଟ ଦିଲିନ୍ ଆର୍ ଉରାକାର ହ୍ରଦଗାକେ ଫସାଲିନ୍। ଉରା ହୁରି କରି କହିଲିନ୍, ପାଳାଇ ଯାହା ପରମେଶ୍ୱର ଇସ୍ରାଏଲ ହେନ୍କାର ଆଡ଼େ ଯୁଦ୍ଧ କରେଠେ। ଇସ୍ରାଏଲ ହେନ୍ ସମୁଦ୍ରର ସେ ପାଶେ ଭଲ ଭାବେ ପହଞ୍ଚିଲିନ୍। ପିଛୁ ପରମେଶ୍ୱର ମଶାକେ ଉହାର ଡେଣା ଆର୍ ଏକବାର ମେଲାଇ ଖୁଲିଗଲା, ଯୌତେବା ଓ ଈଶ୍ୱରର ବାଇଧ କରଲେ ପାଣି ମିଶରିଆ ହେନ୍କେ ଉପରେ ମାଡ଼ି ପକାଲେ ଆର୍ ସମୁଦ୍ର ଆଗୁ ଜୋରକନ୍ ସମାନ ହୋଇଗଲା। ସବୁ ମିଶରିଆ ସୈନିକ ସମୁଦ୍ରରେ ଡୁବି ଗଲିନ୍। ଇସ୍ରାଏଲ ହେନ୍ ଯେତେବା ଦେଖିଲିନ୍ ମିଶରିଆ ହେନ୍ ମରିଜାନ୍ ଠେନ୍, ଉରା ଈଶ୍ୱରର ଠେ ভরসা করলেন আর মশা পরমেশ্বর এক নক ভাববাদী সেটা বিশ্বাস করলে ইসরাল হেন মধ্যে বহুত খুশি আনন্দ হলহীন কারণ ঈশ্বর উহাকে মরণ আর চাকরের রক্ষা করলে অক্ষুণ উহা ঈশ্বরের সেবা করবাকে খুলাসা হলে ঈশ্বর হেন উহাকার ইসরায়েল হেন উহাকার নয়া স্বাধীনতাকে পালন করবার আর ঈশ্বরের গীত গান করবার তরে ঢের গীতকাতে নাগলহীন কারণ ও মিশরীয় সৈনিক হেনকার ঠেন উহা রক্ষা পাথালহীন পরমেশ্বর ইসরায়েল হেনকে মিশরীয় হেনকার উপরে কেন করে জয়লাভ করে আর উহাকে চাকর অবস্থানু কেন ভাবে উদ্ধার পাল সেটা মন করবার তরে ইসরায়েল হেনকে রুটির পরব পালন করবাকে হুকুম দিলে উহা গোটাক ভালা মেঢা ছাকে বলি দিবার দি আর রুটি তাড়িশূন্য রুটির সঙ্গে সেটাকে খাই মৌছব পালন করলেন বাইবেলের গোটা কাহণী যাত্রা বই ১২ পদর ৩৩-১৫ আর ২১